ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର। 26 ଜାନୁଆରୀ ଆମର ଗଣତନ୍ତ୍ର ଦିବସକୁ ଦେଶର କୋଣ ଅନୁକୋଣରେ ଉତ୍ସାହ ଏବଂ ଉଦ୍ଦୀପନା ସହ ଆମେ ସମସ୍ତେ ପାଳନ କଲୁ। ଭାରତର ସମ୍ବିଧାନ, ନାଗରିକଙ୍କ କର୍ତ୍ତବ୍ୟ, ନାଗରିକଙ୍କ ଅଧିକାର, ଗଣତନ୍ତ୍ର ପ୍ରତି ଆମର ଅଙ୍ଗୀକାରବଦ୍ଧତା, ପ୍ରକାରାନ୍ତରେ ଏହା ଏକ ସଂସ୍କାର ଉତ୍ସବ ମଧ୍ୟ ଅଟେ, ଯାହା ଆଗାମୀ ପିଢ଼ିମାନଙ୍କୁ ଗଣତନ୍ତ୍ର ପ୍ରତି, ଗଣତାନ୍ତ୍ରିକ ଦାୟିତ୍ୱ ପ୍ରତି ସଚେତନ ମଧ୍ୟ କରୁଛି ଏବଂ ସଂସ୍କାରିତ ମଧ୍ୟ କରୁଛି। କିନ୍ତୁ ଆଜି ମଧ୍ୟ ଆମ ଦେଶରେ ନାଗରିକମାନଙ୍କର କର୍ତ୍ତବ୍ୟ ଏବଂ ନାଗରିକମାନଙ୍କର ଅଧିକାର ଉପରେ ଯେତେ ବିତର୍କ ହେବା ଆବଶ୍ୟକ, ଯେତେ ଗଭୀରତାର ସହ ବିତର୍କ ହେବା ଆବଶ୍ୟକ, ଯେତେ ବ୍ୟାପକ ଭାବରେ ଆଲୋଚନା ହେବା କଥା, ତାହା ହେଉନାହିଁ। ମୁଁ ଆଶା କରୁଛି ଯେ ପ୍ରତ୍ୟେକ ସ୍ତରରେ ସବୁବେଳେ ଅଧିକାର ଉପରେ ଯେତେ ଗୁରୁତ୍ୱ ଦିଆଯାଉଛି, କର୍ତ୍ତବ୍ୟ ଉପରେ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଉ। ଅଧିକାର ଏବଂ କର୍ତ୍ତବ୍ୟର ଉଭୟ ଧାରଣା ଉପରେ ହିଁ ଭାରତର ଗଣତନ୍ତ୍ରର ରେଳ ଦ୍ରୁତ ଗତିରେ ଆଗେଇ ପାରିବ। ଆସନ୍ତାକାଲି ଜାନୁଆରୀ 30 ଆମର ପୂଜ୍ୟ ବାପୁଙ୍କର ପୁଣ୍ୟତିଥି। ଜାନୁଆରୀ 30 ଦିନ ଆମେ ସମସ୍ତେ ଦିନ 11 2 ମିନିଟ୍ ନୀରବ ପ୍ରାର୍ଥନା କରି ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାଉ। ଏକ ସମାଜ ରୂପରେ, ଏକ ଦେଶ ରୂପରେ ଜାନୁଆରୀ 30 ଦିନ 11 ବେଳେ 2 ମିନିଟ୍ ପାଇଁ ଶ୍ରଦ୍ଧାଞ୍ଜଳି ଗୋଟିଏ ସହଜ ଅଭ୍ୟାସରେ ପରିଣତ ହେବା ଉଚିତ। 2 ମିନିଟ୍ ହୋଇଥାଉ ପଛେ, କିନ୍ତୁ ସେଥିରେ ଏକତା, ସଂକଳ୍ପ ଏବଂ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଭାବ ପରିପ୍ରକାଶ ହୋଇଥାଏ। ଆମ ଦେଶରେ ସେନାବାହିନୀ ପ୍ରତି, ସୁରକ୍ଷା ବାହିନୀ ପ୍ରତି ଗୋଟିଏ ଆଦରର ଭାବନା ରହିଛି। ଏହି ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ବିଭିନ୍ନ ବୀରତ୍ୱ ପୁରସ୍କାରରେ ଯେଉଁ ବୀର ଯବାନମାନେ ସମ୍ମାନିତ ହୋଇଛନ୍ତି, ସେମାନଙ୍କୁ, ସେମାନଙ୍କର ପରିବାରବର୍ଗଙ୍କୁ ମୁଁ ଅଭିନନ୍ଦନ ଜଣାଉଛି। ଏହି ପୁରସ୍କାରଗୁଡ଼ିକ ମଧ୍ୟରେ କୀର୍ତ୍ତିଚକ୍ର, ଶୌର୍ଯ୍ୟଚକ୍ର, ପରମ ବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ ଏଭଳି ଅନେକ ଶ୍ରେଣୀ ରହିଛି। ମୁଁ ବିଶେଷ କରି ଯୁବଗୋଷ୍ଠୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି, ଆପଣମାନେ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ରହୁଛନ୍ତି, ଆପଣ ଗୋଟିଏ କାମ କରିପାରିବେ କି? ଏଥର ଯେଉଁ ବୀରମାନଙ୍କୁ ଏହି ପୁରସ୍କାରମାନ ମିଳିଛି, ଆପଣ ନେଟ୍ରେ ଖୋଜିପାରନ୍ତି, ସେମାନଙ୍କ ସମ୍ପର୍କରେ 2 ପଦ ଭଲ କଥା ଲେଖନ୍ତୁ ଏବଂ ତାହାକୁ ନିଜର ସାଙ୍ଗସାଥୀଙ୍କ ପାଖକୁ ପହଞ୍ଚାନ୍ତୁ। ଆମେ ଯେତେବେଳେ ସେମାନଙ୍କର ସାହସ, ବୀରତ୍ୱ ଏବଂ ପରାକ୍ରମର କଥା ବିସ୍ତୃତ ଭାବେ ଜାଣୁ, ସେତେବେଳେ ଆମକୁ ଆଶ୍ଚର୍ଯ୍ୟ ଲାଗେ, ଗର୍ବ ମଧ୍ୟ ଅନୁଭୂତ ହୁଏ, ପ୍ରେରଣା ମଧ୍ୟ ମିଳିଥାଏ। ଆମେ ଯେତେବେଳେ 26 ଜାନୁଆରୀକୁ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇଥିବା ଖବର ଶୁଣି ଆନନ୍ଦିତ ହୋଇଥିଲୁ, ସେତେବେଳେ କାଶ୍ମୀରରେ ଦେଶର ସୁରକ୍ଷା ପାଇଁ ଠିଆ ହୋଇଥିବା ଯବାନ ବରଫ ଅତଡ଼ା ଖସିବା ଯୋଗୁଁ ମୃତ୍ୟୁବରଣ କଲେ, ମୁଁ ଏହି ସମସ୍ତ ବୀର ଯବାନମାନଙ୍କୁ ଆଦର ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି, ପ୍ରଣାମ କରୁଛି। ମୋର ଯୁବବନ୍ଧୁଗଣ, ଆପଣମାନେ ତ ଭଲ ଭାବରେ ଜାଣିଛନ୍ତି ଯେ ମୁଁ ସବୁବେଳେ ମନର କଥା କହିଆସିଛି। ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଏ ମାସଗୁଡ଼ିକ ପ୍ରତ୍ୟେକ ପରିବାର ପାଇଁ ପରୀକ୍ଷାର ମାସ। ପ୍ରାୟତଃ ଘରେ 1-2 ଜଣ ପିଲାଙ୍କର ପରୀକ୍ଷା ଥାଏ, କିନ୍ତୁ ସାରା ପରିବାର ପରୀକ୍ଷାର ବୋଝ ତଳେ ଥାଏ। ତେଣୁ ମୁଁ ଭାବିଲି ଯେ ଏହା ଉଚିତ ସମୟ ମୋର ବିଦ୍ୟାର୍ଥୀ ବନ୍ଧୁମାନଙ୍କ ସହ କଥା ହେବା ପାଇଁ, ସେମାନଙ୍କର ଅଭିଭାବକମାନଙ୍କ ସହିତ କଥା ହେବା ପାଇଁ, ସେମାନଙ୍କର ଶିକ୍ଷକମାନଙ୍କ ସହ କଥା ହେବା ପାଇଁ ମୋର ଇଚ୍ଛା ହେଲା। ଅନେକ ବର୍ଷ ଧରି ମୁଁ ଯେଉଁଠି ବି ଯାଇଛି, ଯାହାକୁ ଭେଟିଛି, ପରୀକ୍ଷାଟି ଗୋଟିଏ ଅସୁବିଧାର କାରଣ ଭାବେ ଦେଖାଦେଇଛି। ପରିବାର ବ୍ୟସ୍ତ, ଛାତ୍ରଛାତ୍ରୀ ବ୍ୟସ୍ତ, ଶିକ୍ଷକ ବ୍ୟସ୍ତ, ଗୋଟିଏ ବଡ଼ ବିଚିତ୍ର ମନୋବୈଜ୍ଞାନିକ ପରିବେଶ ପ୍ରତ୍ୟେକ ଘରେ ଦୃଷ୍ଟିଗୋଚର ହୋଇଥାଏ। ମୋତେ ସବୁବେଳେ ଲାଗେ ଯେ ଏଭଳି ପରିବେଶରୁ ବାହାରି ଆସିବା ଉଚିତ। ତେଣୁ ଆଜି ମୁଁ ଯୁବବନ୍ଧୁମାନଙ୍କ ସହିତ ବିସ୍ତୃତ ଭାବେ କିଛି କଥା ହେବାକୁ ଚାହୁଁଛି। ଏ ସମ୍ପର୍କରେ ମୁଁ ଯେତେବେଳେ ଘୋଷଣା କଲି, ସେତେବେଳେ ଅନେକ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀମାନେ ମୋତେ ମେସେଜ୍ ପଠାଇଲେ, ପ୍ରଶ୍ନ ପଠାଇଲେ, ପରାମର୍ଶ ପଠାଇଲେ, କଷ୍ଟ ମଧ୍ୟ ପରିପ୍ରକାଶ କଲେ, ଅସୁବିଧା ସମ୍ପର୍କରେ ଆଲୋଚନା କଲେ। ସେଗୁଡ଼ିକ ଦେଖିବା ପରେ ମୋ ମନକୁ ଯେଉଁ କଥାଗୁଡ଼ିକ ଆସିଲା, ତାହା ଆଜି ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। ମୋତେ ସୃଷ୍ଟିଙ୍କର ଗୋଟିଏ ଟେଲିଫୋନ୍ ବାର୍ତ୍ତା ମିଳିଲା, ଆପଣ ମଧ୍ୟ ଶୁଣନ୍ତୁ ସୃଷ୍ଟି କ'ଣ କହିବାକୁ ଚାହୁଁଛନ୍ତି।
ସାର୍, ମୁଁ ଆପଣଙ୍କୁ ଏତିକି କହିବାକୁ ଚାହୁଁଛି ଯେ ପରୀକ୍ଷା ସମୟରେ ପ୍ରାୟ ଏଭଳି ହେଉଛି ଯେ ଆମ ଘରେ, ସାହି ପଡ଼ିଶାରେ, ଆମ ସୋସାଇଟିରେ ଅତି ଭୟଙ୍କର ବାତାବରଣ ସୃଷ୍ଟି ହୋଇଯାଏ, ଯାହାଫଳରେ ଛାତ୍ରଛାତ୍ରୀମାନେ ପ୍ରେରିତ ହେବା ବଦଳରେ ନିରୁତ୍ସାହିତ ହୋଇଯାଉଛନ୍ତି। ମୁଁ ଆପଣଙ୍କୁ ଏତିକି ପଚାରିବାକୁ ଚାହୁଁଛି ଯେ ଏହି ପରିବେଶ କ'ଣ ଆନନ୍ଦଦାୟକ ହୋଇପାରିବନି?
ଅବଶ୍ୟ ଏ ପ୍ରଶ୍ନ ସୃଷ୍ଟି ପଚାରିଛନ୍ତି, କିନ୍ତୁ ଏ ପ୍ରଶ୍ନ ଆପଣ ସମସ୍ତଙ୍କ ମନରେ ଥିବ। ପରୀକ୍ଷା ଗୋଟିଏ ଖୁସିର ଅବସର ହେବା ଉଚିତ, ବର୍ଷଯାକ ପରିଶ୍ରମ କରିଛନ୍ତି, ଏବେ କରି ଦେଖାଇବାର ବେଳ ଆସିଛି। ଏହା ଏଭଳି ଉତ୍ସାହ ଉଦ୍ଦୀପନାର ପର୍ବ ହେବା ଉଚିତ। ଖୁବ୍ କମ୍ ଲୋକ ଥାଆନ୍ତି ପରୀକ୍ଷା ଯେଉଁମାନଙ୍କ ପାଇଁ ପ୍ଲେଜର। ଅଧିକାଂଶ ଲୋକଙ୍କ ପାଇଁ ତ ପରୀକ୍ଷା ଗୋଟିଏ ପ୍ରେସର। ଏହାକୁ ଆପଣ ପ୍ଲେଜର ଭାବରେ ଗ୍ରହଣ କରିବେ କି ପ୍ରେସର ଭାବରେ, ତାହା ଆପଣ ସ୍ଥିର କରିବେ। ଯିଏ ପ୍ଲେଜର ଭାବରେ ଗ୍ରହଣ କରିବ ସେ ପାଇବ, ଏବଂ ଯିଏ ପ୍ରେସର ଭାବିବ ସେ ଅନୁତାପ କରିବ। ତେଣୁ ମୋ ମତରେ ପରୀକ୍ଷା ଗୋଟିଏ ଉତ୍ସବ। ପରୀକ୍ଷାକୁ ଗୋଟିଏ ଉତ୍ସବ ଭାବରେ ଗ୍ରହଣ କରନ୍ତୁ। ଯେତେବେଳେ ଉତ୍ସବ ବା ପର୍ବ ହୋଇଥାଏ ସେତେବେଳେ ଆମେ ଆମ ଭିତରେ ଥିବା ବେଷ୍ଟକୁ ହିଁ ପରିପ୍ରକାଶ କରିଥାଉ। ଉତ୍ସବ ସମୟରେ ହିଁ ସମାଜର ଶକ୍ତି ଅନୁଭୂତ ହୋଇଥାଏ। ଯାହା ଉତ୍ତମରୁ ଉତ୍ତମ ତାହା ପ୍ରଘଟ ହୋଇଥାଏ। ସାଧାରଣତଃ ଆମକୁ ଲାଗେ ଯେ ଆମେମାନେ କେତେ ବିଶୃଙ୍ଖଳିତ, କିନ୍ତୁ ଯେତେବେଳେ 40-45 ଦିନ ଧରି ଚାଲୁଥିବା କୁମ୍ଭମେଳାର ବ୍ୟବସ୍ଥା ଦେଖୁ ସେତେବେଳେ ଜଣାପଡ଼େ ଯେ ଲୋକମାନଙ୍କ ମଧ୍ୟରେ ମେକ୍ସିପ୍ଟ ଆରେଞ୍ଜମେଣ୍ଟ ଏବଂ ଡିସିପ୍ଲିନ୍ କେତେ ମାତ୍ରାରେ ରହିଛି। ଏହା ଉତ୍ସବର ଶକ୍ତି। ପରୀକ୍ଷା ସମୟରେ ସାରା ପରିବାରରେ ସାଙ୍ଗସାଥୀମାନଙ୍କ ମଧ୍ୟରେ ଗୋଟିଏ ଉତ୍ସବର ବାତାବରଣ ସୃଷ୍ଟି ହେବା ଉଚିତ। ଆପଣ ଦେଖିବେ ଏହି ପ୍ରେସର ପ୍ଲେଜରରେ ପରିବର୍ତ୍ତିତ ହୋଇଯିବ। ଉତ୍ସବର ଆନନ୍ଦ ପରିବେଶକୁ ବୋଝମୁକ୍ତ କରିଦେବ। ମୁଁ ବିଶେଷ କରି ପିତାମାତାମାନଙ୍କୁ ଅନୁରୋଧ କରୁଛି ଯେ ଏହି 3-4 ମାସକୁ ଏକ ଉତ୍ସବର ବାତାବରଣରେ ପରିଣତ କରନ୍ତୁ। ସାରା ପରିବାର ଗୋଟିଏ ଟିମ୍ ଭାବରେ ଏହି ଉତ୍ସବକୁ ସଫଳ କରିବାରେ ନିଜ ନିଜର ଭୂମିକା ଉତ୍ସାହର ସହିତ ତୁଲାନ୍ତୁ। ଲକ୍ଷ୍ୟ କରିବେ ଧୀରେ ଧୀରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ। ବାସ୍ତବିକତା ଏହା ଯେ କନ୍ୟାକୁମାରୀଠାରୁ କାଶ୍ମୀର ଯାଏ, କଚ୍ଛଠାରୁ କାମରୂପ ଯାଏ, ଅମ୍ରେଲିଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ଯାଏ ଏହି 3-4 ମାସ କେବଳ ପରୀକ୍ଷା ହିଁ ପରୀକ୍ଷା ଚାଲିଥାଏ। ଏହା ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମେ ପ୍ରତିବର୍ଷ ଏହି 3-4 ମାସକୁ ନିଜ ନିଜ ଢଙ୍ଗରେ, ନିଜ ନିଜ ପରମ୍ପରାକୁ ନେଇ, ନିଜ ନିଜ ପରିବାରର ପରିବେଶକୁ ଉତ୍ସବରେ ପରିବର୍ତ୍ତିତ କରାନ୍ତୁ। ତେଣୁ ମୁଁ ଆପଣଙ୍କୁ କହିବି ଯେ ସ୍ମାଇଲ୍ ମୋର୍, ସ୍କୋର୍ ମୋର୍। ଏହି ସମୟକୁ ଯେତେ ଆନନ୍ଦର ସହିତ ବିତାଇବେ ସେତେ ଅଧିକ ନମ୍ବର ପାଇବେ। କରି ଦେଖନ୍ତୁ ନା, ଆପଣ ଲକ୍ଷ୍ୟ କରିଥିବେ ଯେ ଆପଣ ଯେତେବେଳେ ହସନ୍ତି ଆପଣ ନିଜକୁ ରିଲାକ୍ସ ଅନୁଭବ କରନ୍ତି। ଆପଣ ସହଜରେ ରିଲାକ୍ସ ହୋଇଯାଆନ୍ତି, ଏବଂ ରିଲାକ୍ସ ହୋଇଗଲେ ଆପଣଙ୍କୁ ବର୍ଷ ବର୍ଷ ପୁରୁଣା କଥା ମଧ୍ୟ ସହଜରେ ମନେ ପଡ଼ିଯାଏ। ବର୍ଷେ ପୂର୍ବେ ଶିକ୍ଷକ ଶ୍ରେଣୀଗୃହରେ କ'ଣ କହିଥିଲେ ସେହି ପୁରା ଦୃଶ୍ୟ ମନେ ପଡ଼ିଯାଏ। ଆପଣ ଜାଣିବା ଦରକାର ଯେ ମେମୋରିକୁ ରିକଲ୍ କରିବାର ପାୱାର ରିଲାକ୍ସେସନରେ ସବୁଠାରୁ ଅଧିକ ରହିଛି। ଆପଣ ଚିନ୍ତାଗ୍ରସ୍ତ ଥିଲାବେଳେ ସବୁଦ୍ୱାର ବନ୍ଦ ହୋଇଯାଏ। ବାହାର କଥା ଭିତରକୁ ପ୍ରବେଶ କରିପାରେନି କି ଭିତର କଥା ବାହାରକୁ ଆସିପାରେନି। ଚିନ୍ତା ପ୍ରକ୍ରିୟାରେ ସ୍ଥାଣୁତା ଆସିଯାଏ, ତାହା ନିଜେ ଗୋଟିଏ ବୋଝ ପାଲଟିଯାଏ। ପରୀକ୍ଷା ସମୟରେ ଆପଣ ଅନୁଭବ କରିଥିବେ ଯେ ଆପଣଙ୍କୁ ସବୁ ମନେ ପଡ଼େ। ବହି ମନେ ପଡ଼େ, ବିଷୟ ମନେ ପଡ଼େ, ପୃଷ୍ଠା ନମ୍ବର ମନେ ପଡ଼େ, ପୃଷ୍ଠାରେ ଉପରେ ଲେଖା ହୋଇଛି କି ତଳେ ଲେଖା ହୋଇଛି ତାହା ମଧ୍ୟ ମନେ ପଡ଼େ, ହେଲେ ସେ ନିର୍ଦ୍ଦିଷ୍ଟ ଶବ୍ଦଟି ମନେ ପଡ଼େନି। କିନ୍ତୁ ଯେମିତି ଆପଣ ପରୀକ୍ଷା ଦେଇ ବାହାରକୁ ଆସନ୍ତି ହଠାତ୍ ଆପଣଙ୍କୁ ମନେ ପଡ଼ିଯାଏ, ଆରେ ଏହା ତ ଥିଲା, ଭିତରେ କାହିଁକି ମନେ ପଡ଼ିଲାନି? କାରଣ ପ୍ରେସର ଥିଲା। ବାହାରେ କାହିଁକି ମନେ ପଡ଼ିଗଲା? ଆପଣ ନିଜେ ହିଁ ତ ଥିଲେ, କେହି ତ କହିନାହାନ୍ତି, କିନ୍ତୁ ଯାହା ଭିତରେ ଥିଲା ତାହା ବାହାରି ଆସିଲା, କାରଣ ଆପଣ ରିଲାକ୍ସ ହୋଇଗଲେ। ତେଣୁ ମେମୋରି ରିକଲ୍ କରିବାର ଯଦି ସବୁଠାରୁ ବଡ଼ ଔଷଧ କିଛି ଅଛି ତାହା ହେଲା ରିଲାକ୍ସେସନ୍। ଏହା ମୁଁ ମୋର ନିଜସ୍ୱ ଅନୁଭୂତିରୁ ହିଁ କହୁଛି ଯେ ପ୍ରେସର ସମୟରେ ଆମେ ନିଜ କଥା ମଧ୍ୟ ଭୁଲିଯାଉ, କିନ୍ତୁ ରିଲାକ୍ସ ସମୟରେ ହଠାତ୍ ଆମକୁ ଏମିତି କଥା ସବୁ ମନେ ପଡ଼ିଯାଏ ଯାହା ଆମେ କଳ୍ପନା ମଧ୍ୟ କରିପାରିବାନି। ଆପଣ ଜାଣିନାହାନ୍ତି ସେକଥା ନୁହେଁ, ଏକଥା ମଧ୍ୟ ନୁହେଁ ଯେ ଆପଣଙ୍କ ପାଖରେ ସୂଚନା ନାହିଁ, ଏକଥା ମଧ୍ୟ ନୁହେଁ ଯେ ଆପଣ ପରିଶ୍ରମ କରିନାହାନ୍ତି, କିନ୍ତୁ ଆପଣ ଯେତେବେଳେ ଟେନସନରେ ଥାଆନ୍ତି ସେତେବେଳେ ଆପଣଙ୍କର ଜ୍ଞାନ ଦବିଯାଏ ଏବଂ ଟେନସନ୍ ତା ଉପରେ ସବାର ହୋଇଯାଏ। ତେଣୁ ଏହା ଆବଶ୍ୟକ। ଏ ହାପି ମାଇଣ୍ଡ ଇଜ୍ ଦି ସିକ୍ରେଟ୍ ଫର୍ ଏ ଗୁଡ୍ ମାର୍କସିଟ୍। ବେଳେବେଳେ ଲାଗେ ଯେ ଆମେ ପରୀକ୍ଷାକୁ ପ୍ରପର ପର୍ସପେକ୍ଟିଭରେ ଦେଖିପାରୁନାହୁଁ। ଲାଗେ ସତ ଯେମିତି ଏହା ଜୀବନ ମରଣର ପ୍ରଶ୍ନ। ଆପଣ ଯେଉଁ ପରୀକ୍ଷା ଦେବାକୁ ଯାଉଛନ୍ତି ତାହା ବର୍ଷଯାକ ଆପଣ ପଢ଼ିଥିବା ପାଠର ପରୀକ୍ଷା। ଏହା ଆପଣଙ୍କର ଜୀବନର ପରୀକ୍ଷା ନୁହେଁ। ଆପଣ କେମିତି ଜୀବନ ଅତିବାହିତ କରିଛନ୍ତି, କେମିତି ଜୀବନ ଅତିବାହିତ କରୁଛନ୍ତି, କେମିତି ଜୀବନ ଜିଇଁବାକୁ ଚାହୁଁଛନ୍ତି ତାହାର ପରୀକ୍ଷା ନୁହେଁ। ଆପଣଙ୍କ ଜୀବନରେ କ୍ଲାସରୁମ୍ରେ ନୋଟବୁକ୍ରେ ଦିଆଯାଇଥିବା ପରୀକ୍ଷା ବ୍ୟତୀତ ଅନେକ ପରୀକ୍ଷାର ମୁହୂର୍ତ୍ତ ମଧ୍ୟ ଆସିଥିବ। ତେଣୁ ପରୀକ୍ଷାର ଜୀବନରେ ସଫଳତା କିମ୍ବା ବିଫଳତା ସହ କିଛି ସମ୍ପର୍କ ହିଁ ନାହିଁ। ଏଭଳି ବୋଝରୁ ଆପଣ ମୁକ୍ତ ହୋଇଯାଆନ୍ତୁ। ଆମ ସମସ୍ତଙ୍କ ଆଗରେ ଆମର ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କାଲାମଜୀଙ୍କର ଏକ ବହୁତ ପ୍ରେରଣାଦାୟୀ ଉଦାହରଣ ରହିଛି। ସେ ବାୟୁସେନାରେ ଯୋଗଦେବାକୁ ଗଲେ, ଫେଲ୍ ହୋଇଗଲେ। ମନେକରନ୍ତୁ ସେହି ବିଫଳତା ଯୋଗୁଁ ସେ ହତୋତ୍ସାହ ହୋଇ ଜୀବନରେ ହାର ମାନିଯାଇଥାନ୍ତେ, ତେବେ ଭାରତ କ'ଣ ଏତେ ବଡ଼ ବୈଜ୍ଞାନିକ ପାଇଥାନ୍ତା, ଏତେ ବଡ଼ ରାଷ୍ଟ୍ରପତି ପାଇଥାନ୍ତା? ପାଇନଥାନ୍ତା। ରିଚା ଆନନ୍ଦଜୀ ମୋତେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି।
ଆଜିର ସମୟରେ ଶିକ୍ଷା ସମ୍ମୁଖରେ ସବୁଠାରୁ ବଡ଼ ଆହ୍ୱାନ ଯାହା ଦେଖୁଛି ତାହା ହେଲା ଯେ ଶିକ୍ଷା ପରୀକ୍ଷା କେନ୍ଦ୍ରିକ ହୋଇ ରହିଯାଇଛି। ମାର୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ଏହା ଫଳରେ ପ୍ରତିଯୋଗିତା ନିଶ୍ଚିତ ଭାବରେ ବହୁମାତ୍ରାରେ ବଢ଼ିଯାଇଛି, କିନ୍ତୁ ତା ସହିତ ବିଦ୍ୟାର୍ଥୀମାନଙ୍କ ମନରେ ଚିନ୍ତା ମଧ୍ୟ ବହୁତ ବଢ଼ିଯାଇଛି। ତେଣୁକରି ଶିକ୍ଷାର ଏହି ବର୍ତ୍ତମାନର ଅବସ୍ଥା ଏବଂ ଏହାର ଭବିଷ୍ୟତକୁ ନେଇ ଆପଣଙ୍କ ଚିନ୍ତାଧାରା ସମ୍ପର୍କରେ ଅବଗତ ହେବାକୁ ଚାହୁଁଛି।
ଅବଶ୍ୟ ସେ ନିଜେ ହିଁ ଉତ୍ତର ଦେଇସାରିଛନ୍ତି, କିନ୍ତୁ ରିଚାଜୀ ଚାହୁଁଛନ୍ତି ଯେ ମୁଁ ଏ ସମ୍ପର୍କରେ ନିଜ କଥା କିଛି କହେ। ମାର୍କ ଏବଂ ମାର୍କସିଟ୍ର ଏକ ସୀମିତ ଉପଯୋଗ ରହିଛି, ଜୀବନରେ ତାହା ହିଁ ସବୁକିଛି ନୁହେଁ। ଜୀବନ ତ ଏହି କଥାକୁ ନେଇ ଚାଲେ ଯେ ଆପଣ କେତେ ଜ୍ଞାନ ଅର୍ଜନ କରିଛନ୍ତି। ଜୀବନ ତ ଏ କଥାକୁ ନେଇ ଚାଲେ ଯେ ଆପଣ ଯାହା ଶିଖିଲେ ତାହା ଜୀବନରେ କାର୍ଯ୍ୟକାରୀ କଲେ କି। ଜୀବନ ତ ଏ କଥାକୁ ନେଇ ଚାଲେ ଯେ ଆପଣ ପାଇଥିବା ସେନ୍ସ ଅଫ୍ ମିଶନ ଏବଂ ଆପଣଙ୍କର ସେନ୍ସ ଅଫ୍ ଆମ୍ବିସନ୍ ମଧ୍ୟରେ କି ପ୍ରକାର ତାଳମେଳ ରହୁଛି। ଯଦି ଆପଣ ଏହି କଥାରେ ବିଶ୍ୱାସ କରିବେ, ତାହେଲେ ମାର୍କ ମନକୁ ମନ ଆପଣଙ୍କ ପାଖକୁ ଚାଲିଆସିବ। ଆପଣଙ୍କୁ ମାର୍କ ପଛରେ ଗୋଡ଼େଇବାକୁ ପଡ଼ିବନି। ଜୀବନରେ ଆପଣଙ୍କୁ ନଲେଜ୍ କାମରେ ଲାଗିବ, ସ୍କିଲ୍ କାମରେ ଲାଗିବ, ଆତ୍ମବିଶ୍ୱାସ କାମରେ ଲାଗିବ, ସଂକଳ୍ପ ଶକ୍ତି କାମରେ ଲାଗିବ। ଆପଣ ହିଁ ମୋତେ କୁହନ୍ତୁ, ଆପଣଙ୍କ ପରିବାରର କେହି ଡକ୍ଟର ଥିବେ ଏବଂ ପରିବାରର ସବୁ ଲୋକ ସେହି ଫ୍ୟାମିଲି ଡକ୍ଟରଙ୍କ ପାଖକୁ ଯାଉଥିବେ। ଆପଣଙ୍କ ମଧ୍ୟରୁ କେହି ସେହି ଫ୍ୟାମିଲି ଡକ୍ଟରକୁ ପଚାରିନଥିବେ ଯେ ସେ କେତେ ନମ୍ବର ରଖି ପାସ୍ ହୋଇଥିଲେ, କେହି ପଚାରିନଥିବେ। ଆପଣ ଅନୁଭବ କରିଥିବେ ସେ ଜଣେ ଡାକ୍ତର ହିସାବରେ ଭଲ, ଆପଣ ଭଲ ହେଉଛନ୍ତି, ତେଣୁ ଆପଣ ତାଙ୍କ ସେବା ଗ୍ରହଣ କଲେ। ଆପଣ କୌଣସି ବଡ଼ କେସ୍ ଲଢ଼ିବା ପାଇଁ କୌଣସି ଓକିଲ ପାଖକୁ ଯାଆନ୍ତି, ସେତେବେଳେ କ'ଣ ଆପଣ ତାଙ୍କ ମାର୍କ ଦେଖନ୍ତି କି? ଆପଣ ତାଙ୍କ ଅଭିଜ୍ଞତା, ତାଙ୍କ ଜ୍ଞାନ, ତାଙ୍କ ସଫଳତାକୁ ଦେଖନ୍ତି। ତେଣୁ ଏହି ସଂଖ୍ୟାର ବୋଝ ବେଳେବେଳେ ଆମକୁ ଠିକ୍ ବାଟରେ ଯିବାରେ ଅଟକାଇ ଦିଏ। କିନ୍ତୁ ଏହାର ମାନେ ନୁହେଁ ଯେ ମୁଁ କହୁଛି ଯେ ପାଠ ପଢ଼ିବା ଦରକାର ନାହିଁ। ଆପଣଙ୍କ ପରୀକ୍ଷା ପାଇଁ ଏହାର ଉପଯୋଗ ଜରୁରୀ। ମୁଁ କାଲି କେଉଁଠି ଥିଲି, ଆଜି କେଉଁଠି ଅଛି, ତାହା ଜାଣିବା ପାଇଁ ଏହା ଜରୁରୀ। ବେଳେବେଳେ ଏମିତି ବି ହୁଏ, ଆପଣ ଯଦି ସୂକ୍ଷ୍ମତାର ସହ ଜୀବନକୁ ଦେଖିବେ, ତେବେ ଲକ୍ଷ୍ୟ କରିବେ ଯେ ଯଦି ଆପଣ ମାର୍କ ପଛରେ ପଡ଼ିଗଲେ, ତେବେ ଆପଣ ସର୍ଟେଷ୍ଟ ରାସ୍ତା ଖୋଜିବେ, ସିଲେକ୍ଟେଡ୍ ଜିନିଷ ହିଁ ଧରିବେ ଏବଂ ତାହାରି ଉପରେ ଧ୍ୟାନ କେନ୍ଦ୍ରିତ କରିବେ। କିନ୍ତୁ ଯେଉଁ କଥାଗୁଡ଼ିକୁ ଆପଣ ପ୍ରସ୍ତୁତ କରିଛନ୍ତି, ସେଥିରୁ ବହିର୍ଭୂତ କଥା କିଛି ପରୀକ୍ଷାରେ ପଡ଼ିଗଲେ ଆପଣ ହଠାତ୍ ତଳକୁ ଖସିଯିବେ। କିନ୍ତୁ ଯଦି ଆପଣ ଜ୍ଞାନକୁ କେନ୍ଦ୍ରରେ ରଖନ୍ତି, ତେବେ ଅନେକ କଥାକୁ ଆପଣ ନିଜ ଭିତରେ ସାଉଁଟି ନେବାର ପ୍ରଚେଷ୍ଟା କରୁଛନ୍ତି। କିନ୍ତୁ ମାର୍କ ଉପରେ ଧ୍ୟାନ କେନ୍ଦ୍ରିତ କଲେ ଆପଣ ଧୀରେ ଧୀରେ ନିଜ ଭିତରେ ସଙ୍କୁଚିତ ହୋଇଯିବେ ଏବଂ ମାର୍କ ପାଇଁ ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ସୀମିତ ହୋଇଯିବେ, ଯାହାଫଳରେ ପରୀକ୍ଷାରେ ଭଲ ପ୍ରମାଣିତ ହୋଇଥିବା ସତ୍ତ୍ୱେ ଜୀବନରେ ଆପଣ ବେଳେବେଳେ ବିଫଳ ହୋଇଯାଆନ୍ତି। ରିଚାଜୀ ଆଉ ଗୋଟିଏ କଥା ମଧ୍ୟ ଲେଖିଛନ୍ତି, ପ୍ରତିଯୋଗିତା। ଏହା ଏକ ବହୁତ ବଡ଼ ମନୋବୈଜ୍ଞାନିକ ଯୁଦ୍ଧ। ପ୍ରକୃତରେ ଜୀବନକୁ ଆଗେଇ ନେବା ପାଇଁ ପ୍ରତିଯୋଗିତା କାମରେ ଲାଗେନି, ଜୀବନକୁ ଆଗେଇ ନେବାରେ ଅନୁସ୍ପର୍ଦ୍ଧା କାମରେ ଲାଗେ। ଅନୁସ୍ପର୍ଦ୍ଧାର ଅର୍ଥ ହେଲା ନିଜ ସହ ପ୍ରତିଯୋଗିତା କରିବା, ବିତିଯାଇଥିବା ସମୟଠାରୁ ଆଗାମୀ ସମୟ କିଭଳି ଶ୍ରେଷ୍ଠତର ହୋଇପାରିବ, ବିଗତ ପରିଣାମଠାରୁ ଆଗାମୀ ଅବସର କେମିତି ଆହୁରି ଭଲ ହୋଇପାରିବ। ଆପଣ ପ୍ରାୟ କ୍ରୀଡ଼ା କ୍ଷେତ୍ରରେ ଦେଖିଥିବେ, କ୍ରୀଡ଼ା ଜଗତ ଉଦାହରଣ ମୁଁ ଏଥିପାଇଁ ଦେଉଛି କାରଣ ଏଥିରେ ଶୀଘ୍ର ବୁଝିହେବ। ଅଧିକାଂଶ ସଫଳ କ୍ରୀଡ଼ାବିତ୍ମାନଙ୍କ ଜୀବନର ବିଶେଷତ୍ୱ ହେଲା ଯେ ସେମାନେ ଅନୁସ୍ପର୍ଦ୍ଧା କରନ୍ତି। ଆମେ ଯଦି ଶ୍ରୀମାନ ସଚିନ ତେନ୍ଦୁଲକରଜୀଙ୍କର ଉଦାହରଣ ଦେଖିବା, 20 ବର୍ଷ ଧରି ଲଗାତାର ଭାବେ ନିଜର ରେକର୍ଡକୁ ହିଁ ଭଙ୍ଗ କରିବା, ପ୍ରତିଥର ନିଜକୁ ହିଁ ପରାଜିତ କରି ଅଗ୍ରସର ହେବା, ଖୁବ୍ ଅଦ୍ଭୁତ ଜୀବନଯାତ୍ରା ତାଙ୍କର, କାରଣ ସେ ପ୍ରତିସ୍ପର୍ଦ୍ଧା ଅପେକ୍ଷା ଅନୁସ୍ପର୍ଦ୍ଧାର ବାଟ ଆପଣାଇଲେ। ତେଣୁ ବନ୍ଧୁଗଣ, ଜୀବନର ପ୍ରତିଟି କ୍ଷେତ୍ରରେ ଏବଂ ବିଶେଷ କରି ଆପଣ ଯେତେବେଳେ ପରୀକ୍ଷା ଦେବାକୁ ଯାଉଥାନ୍ତି, ଆଗରୁ ଯଦି ଆପଣ 2 ଘଣ୍ଟା ଶାନ୍ତିରେ ପଢ଼ିପାରୁଥିଲେ, ପରୀକ୍ଷା ବେଳେ 3 ଘଣ୍ଟା ହେଲେ ବି କ'ଣ ତାହା କରିପାରୁଛନ୍ତି? ଆଗରୁ ଯେତେବେଳେ ଉଠିବାକୁ ସ୍ଥିର କରୁଥିଲେ ଡେରି ହୋଇଯାଉଥିଲା, ଏବେ କ'ଣ ଠିକ୍ ସମୟରେ ଉଠିପାରୁଛନ୍ତି କି? ଆଗ ପରୀକ୍ଷା ଚିନ୍ତାରେ ନିଦ ହେଉନଥିଲା, ଏବେ ନିଦ ହେଉଛି କି? ଆପଣ ନିଜେ ନିଜକୁ ପରୀକ୍ଷା କରି ନିଅନ୍ତୁ, ଦେଖିବେ। ପ୍ରତିଯୋଗିତା ପରାଜୟ, ହତାଶା ଏବଂ ଈର୍ଷାକୁ ଜନ୍ମ ଦିଏ, କିନ୍ତୁ ଅନୁସ୍ପର୍ଦ୍ଧା ଆତ୍ମମନ୍ଥନ, ଆତ୍ମଚିନ୍ତନର କାରଣ ହୋଇଥାଏ, ସଂକଳ୍ପ ଶକ୍ତିକୁ ଦୃଢ଼ କରିଥାଏ। ନିଜକୁ ନିଜେ ପରାସ୍ତ କଲେ ଅଧିକ ଆଗକୁ ବଢ଼ିବାର ଉତ୍ସାହ ଆପେ ଆପେ ସୃଷ୍ଟି ହୁଏ। ବାହାରୁ କୌଣସି ଏକ୍ସଟ୍ରା ଏନର୍ଜିର ଆବଶ୍ୟକତା ନାହିଁ, ଭିତରୁ ହିଁ ସେହି ଶକ୍ତି ସ୍ୱୟଂ ଜାତ ହୁଏ। ସରଳ ଭାଷାରେ କହିବାକୁ ଗଲେ ମୁଁ କହିବି, ଆପଣ ଅନ୍ୟ କାହା ସହ ପ୍ରତିଯୋଗିତା କଲେ ମୋଟାମୋଟି ଭାବରେ 3ଟି ସମ୍ଭାବନା ଦେଖାଯାଏ। ପ୍ରଥମ, ଆପଣ ତାଙ୍କଠାରୁ ଅନେକ ଶ୍ରେଷ୍ଠତର। ଦ୍ୱିତୀୟ, ଆପଣ ତାଙ୍କଠାରୁ ବହୁତ ନ୍ୟୁନ, କିମ୍ବା ଆପଣ ତାଙ୍କ ସମକକ୍ଷ। ଯଦି ଆପଣ ଶ୍ରେୟସ୍କର, ତେବେ ଆପଣ ବେପରୁଆ ହୋଇଯିବେ, ଆପଣଙ୍କ ମନରେ ଅତି ଆତ୍ମବିଶ୍ୱାସ ଜନ୍ମ ନେବ। ଯଦି ଆପଣ ତାଙ୍କ ତୁଳନାରେ ଖରାପ ପ୍ରଦର୍ଶନ କରୁଛନ୍ତି ତେବେ ଦୁଃଖୀ ଏବଂ ନିରାଶ ହୋଇଯିବେ, ଈର୍ଷାନ୍ୱିତ ହେବେ। ଯେଉଁ ଈର୍ଷା ଆପଣଙ୍କର କ୍ଷତି ସାଧନ କରିବ ଏବଂ ଯଦି ସମକକ୍ଷ ତେବେ ଆପଣ ଉନ୍ନତିର ଆବଶ୍ୟକତାକୁ ମନେ କରିବେ ନାହିଁ, ଗାଡ଼ି ଯେମିତି ଚାଲିଛି ଚାଲିଥିବ। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଅନୁସ୍ପର୍ଦ୍ଧା ପାଇଁ ନିଜ ସହ ପ୍ରତିଯୋଗିତା କରିବା ପାଇଁ। ଆଗରୁ କ'ଣ କରିଥିଲି ଏଥର କେମିତି ତାଠାରୁ ଭଲ କରିବି, କେମିତି ଆହୁରି ଭଲ କରିବି, କେବଳ ଏହା ପ୍ରତି ଧ୍ୟାନ କେନ୍ଦ୍ରିତ କରନ୍ତୁ, ଆପଣ ବହୁତ ପରିବର୍ତ୍ତନ ଅନୁଭବ କରିବେ। ଶ୍ରୀମାନ ଏସ୍ ସୁନ୍ଦରଜୀ ଅଭିଭାବକମାନଙ୍କ ଭୂମିକା ସମ୍ପର୍କରେ ନିଜର ଚିନ୍ତାଧାରା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ପରୀକ୍ଷାରେ ଅଭିଭାବକମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ଲେଖିଛନ୍ତି ଯେ ମୋ ମା ପାଠଶାଠ ପଢ଼ିନଥିଲେ, ତଥାପି ସେ ମୋ ପାଖରେ ବସୁଥିଲେ ଏବଂ ଗଣିତର ପ୍ରଶ୍ନଗୁଡ଼ିକ ସମାଧାନ କରିବା ପାଇଁ କହୁଥିଲେ, ଉତ୍ତର ମଧ୍ୟ ମିଳାଉଥିଲେ। ଏହିଭଳି ସେ ମୋତେ ସାହାଯ୍ୟ କରୁଥିଲେ, ଭ୍ରମ ସଂଶୋଧନ କରୁଥିଲେ। ମୋ ମା ଦଶମ ଶ୍ରେଣୀ ପାସ୍ କରିନଥିଲେ, କିନ୍ତୁ ତାଙ୍କ ସହଯୋଗ ବିନା ମୋ ପକ୍ଷରେ CBSE ପରୀକ୍ଷା ପାସ୍ କରିବା ଅସମ୍ଭବ ଥିଲା। ସୁନ୍ଦରଜୀ, ଆପଣଙ୍କର କଥା ସତ। ଆଜି ବି ଆପଣ ଦେଖିଥିବେ ମୋତେ ପ୍ରଶ୍ନ କରୁଥିବା, ପରାମର୍ଶ ଦେଉଥିବା ଲୋକଙ୍କ ମଧ୍ୟରେ ମହିଳାମାନଙ୍କର ସଂଖ୍ୟା ଅଧିକ, କାରଣ ଘରେ ପିଲାମାନଙ୍କର ଭବିଷ୍ୟତ ପାଇଁ ମା'ମାନେ ସଚେତନ, ସକ୍ରିୟ। ସେମାନେ ଅନେକ କଥା ସହଜ କରିଦେଇଥାନ୍ତି। ମୁଁ ଅଭିଭାବକମାନଙ୍କୁ ଏତିକି ହିଁ କହିବାକୁ ଚାହିଁବି, ଆମେ ତିନୋଟି କଥା ଉପରେ ଗୁରୁତ୍ୱ ଦେବା, ସ୍ୱୀକାର କରିବା, ଶିଖାଇବା, ସମୟ ଦେବା। ଯାହା ଅଛି ତାକୁ ଗ୍ରହଣ କରିନିଅନ୍ତୁ, ଆପଣଙ୍କ ପାଖରେ ଯେତିକି କ୍ଷମତା ଅଛି ଆପଣ ମେଣ୍ଟର କରନ୍ତୁ, ଆପଣ ଯେତେ ବ୍ୟସ୍ତ ଥାଆନ୍ତୁ ନା କାହିଁକି ସମୟ ବାହାର କରନ୍ତୁ। ଆପଣ ଥରେ ସ୍ୱୀକାର କରିବା ଶିଖିଗଲେ ଅଧିକାଂଶ ସମସ୍ୟା ତ ସେଇଠି ସମାଧାନ ହୋଇଯିବ। ପ୍ରତ୍ୟେକ ଅଭିଭାବକ ଏହି କଥା ଅନୁଭବ କରୁଥିବେ, ଅଭିଭାବକମାନଙ୍କର ଶିକ୍ଷକମାନଙ୍କର ଏକ୍ସପେକ୍ଟେସନ ସମସ୍ୟା ମୂଳରେ ଥାଏ, ଆକ୍ସେପ୍ଟାନ୍ସ ସମସ୍ୟାଗୁଡ଼ିକର ସମାଧାନର ବାଟ ଖୋଲିଥାଏ, ଆଶା ମାର୍ଗକୁ କଠିନ କରିଦେଇଥାଏ। ପରିସ୍ଥିତିକୁ ସ୍ୱୀକାର କରିବା ନୂଆ ବାଟ ଖୋଲିବାର ସୁଯୋଗ ଦିଏ। ତେଣୁ ଯାହା ଅଛି ତାକୁ ସ୍ୱୀକାର କରନ୍ତୁ, ଆପଣ ମଧ୍ୟ ବୋଝମୁକ୍ତ ହୋଇଯିବେ। ଆମେ ଛୋଟ ପିଲାମାନଙ୍କର ସ୍କୁଲ ବ୍ୟାଗର ଓଜନ ସମ୍ପର୍କରେ ଆଲୋଚନା କରିଥାଉ, କିନ୍ତୁ ବେଳେବେଳେ ମୋତେ ଲାଗେ ଯେ ଅଭିଭାବକମାନଙ୍କର ଆଶା ପିଲାର ସ୍କୁଲ ବ୍ୟାଗ୍ଠାରୁ ମଧ୍ୟ ଟିକିଏ ଅଧିକା ଓଜନିଆ ହୋଇପଡ଼ୁଛି। ବହୁତ ବର୍ଷ ପୂର୍ବ କଥା, ଆମର ଜଣେ ପରିଚିତ ବ୍ୟକ୍ତି ହାର୍ଟ ଆଟାକ୍ କାରଣରୁ ଡାକ୍ତରଖାନାରେ ଥିଲେ, ଆମ ଭାରତର ଲୋକସଭାର ପ୍ରଥମ ବାଚସ୍ପତି ଗଣେଶ ଦାଦା ମାଲୁଙ୍କର। ତାଙ୍କ ପୁଅ ପୁରୁଷୋତ୍ତମ ମାଲୁଙ୍କର ସେ ମଧ୍ୟ ସଂସଦର ସଭ୍ୟ ଥିଲେ। ସେ ସେହି ଅସୁସ୍ଥ ବ୍ୟକ୍ତିଙ୍କୁ ଦେଖିବାକୁ ଆସିଲେ, ସେତେବେଳେ ମୁଁ ସେଠାରେ ଉପସ୍ଥିତ ଥିଲି। ମୁଁ ଲକ୍ଷ୍ୟ କଲି ଯେ ସେ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୋଟିଏ ହେଲେ ପ୍ରଶ୍ନ ପଚାରିଲେନି, ଆସି ବସିଲେ, ସେଠି ପରିସ୍ଥିତି କ'ଣ, ଦେହ କେମିତି ଅଛି, ଏସବୁ କିଛି ନାହିଁ, ହସ କଥା ଶୁଣାଇବା ଆରମ୍ଭ କରିଦେଲେ। 2-4 ମିନିଟ୍ ମଧ୍ୟରେ ସେ ପରିବେଶକୁ ଖୁବ୍ ହାଲୁକା ଫୁଲ୍କା କରିଦେଲେ। ଆମେ ଯେମିତି ଯାଇ ଅସୁସ୍ଥ ବ୍ୟକ୍ତିଙ୍କୁ ଭୟଭୀତ କରାଇଦେଉ, ତେଣୁ ମୁଁ ଅଭିଭାବକମାନଙ୍କୁ କହିବାକୁ ଚାହୁଁଛି ଯେ ବେଳେବେଳେ ଆମେ ପିଲାମାନଙ୍କ ସହ ଏମିତି ହିଁ କରିଥାଉ। ଆପଣ କେବେ ଚିନ୍ତା କଲେ କି ଯେ ପରୀକ୍ଷା ଦିନମାନଙ୍କରେ ପିଲାମାନଙ୍କୁ ହସଖୁସିର ପରିବେଶ ଦେବା, ଆପଣ ଦେଖିବେ ପରିସ୍ଥିତି ବଦଳିଯିବ। ମୋ ପାଖକୁ ଗୋଟିଏ ଚମତ୍କାର ଫୋନ୍ କଲ୍ ଆସିଛି। ସେ ଭଦ୍ରବ୍ୟକ୍ତି ଜଣକ ନିଜର ନାମ ପ୍ରକାଶ କରିବାକୁ ଚାହୁଁନାହାନ୍ତି। ଫୋନ୍ ଶୁଣିଲେ ଆପଣମାନେ ଜାଣିପାରିବେ ଯେ ସେ କାହିଁକି ନିଜ ନାମ ପ୍ରକାଶ କରିବାକୁ ଚାହୁଁନାହାନ୍ତି।
ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ନିଜ ନାଁ ତ କହିପାରିବିନି, କାରଣ ପିଲାଦିନେ ମୁଁ ଏମିତି କିଛି କାମ କରିଥିଲି। ପିଲାଦିନେ ଥରେ ମୁଁ କପି କରିବାକୁ ଚେଷ୍ଟା କରିଥିଲି, ସେଥିପାଇଁ ମୁଁ ବହୁତ ପ୍ରସ୍ତୁତି ଆରମ୍ଭ କଲି। କେମିତି ମୁଁ କପି କରିପାରିବି ତାର ଉପାୟ ଖୋଜିବାକୁ ଚେଷ୍ଟା କଲି, ଯାହାଫଳରେ ମୋର ବହୁତ ସମୟ ନଷ୍ଟ ହୋଇଗଲା। ଯେତିକି ସମୟ ମୁଁ କପି କରିବାର ଉପାୟ ଖୋଜିଲି, ସେତିକି ସମୟ ପାଠ ପଢ଼ି ମୁଁ ସେତିକି ମାର୍କ ଆଣିପାରିଥାନ୍ତି। ମୁଁ ଯେତେବେଳେ କପି କରି ପାସ୍ କରିବାକୁ ଚେଷ୍ଟା କଲି, ସେଥିରେ ମୁଁ ଧରା ପଡ଼ିଗଲି ଏବଂ ମୋ ଯୋଗୁଁ ପାଖରେ ବସିଥିବା ମୋର ଅନ୍ୟ ବନ୍ଧୁମାନଙ୍କୁ ଅନେକ ଅସୁବିଧା ହେଲା।
ଆପଣଙ୍କ କଥା ସତ, ଏହି ସର୍ଟକଟ୍ବାଲା ରାସ୍ତା କପି କରିବାର କାରଣ ପାଲଟିଯାଏ। ବେଳେବେଳେ ନିଜ ଉପରେ ବିଶ୍ୱାସର ଅଭାବ ଯୋଗୁଁ ଇଚ୍ଛା ହୁଏ ଯେ ପାଖ ପିଲା କ'ଣ ଲେଖିଛି ଟିକେ ଦେଖିଦେବି କି, କନଫର୍ମ କରିଦେବି କି ମୁଁ ଯାହା ଲେଖିଛି ତା ଠିକ୍ କି ନୁହେଁ। ବେଳେବେଳେ ଆମେ ଠିକ୍ ଲେଖିଥାଉ, କିନ୍ତୁ ପାଖ ପିଲାଟି ଭୁଲ ଲେଖିଥାଏ, ସେହି ଭୁଲଟିକି ଆମେ ମଧ୍ୟ ଗ୍ରହଣ କରିନେଉ ଏବଂ ଆମେ ମଧ୍ୟ ଫସିଯାଉ। ତେଣୁ ନକଲ କେବେ ହେଲେ ଲାଭପ୍ରଦ ହୁଏ ନାହିଁ। ଟୁ ଚିଟ୍ ଇଜ୍ ଟୁ ବି ଚିପ୍, ସୋ ପ୍ଲିଜ୍ ଡୁ ନଟ୍ ଚିଟ୍। ନକଲ ଆପଣମାନଙ୍କୁ ଖରାପ କରିଥାଏ, ତେଣୁ ନକଲ କରନ୍ତୁ ନାହିଁ। ଆପଣ ଅନେକ ଥର ବାରମ୍ବାର ଏକଥା ଶୁଣିଥିବେ ଯେ ନକଲ କରିବାନି, ନକଲ କରିବାନି। ମୁଁ ମଧ୍ୟ ସେହି କଥା ଆପଣମାନଙ୍କୁ ପୁଣି ଥରେ କହୁଛି, ସବୁ ରୂପରେ ଆପଣ ଦେଖନ୍ତୁ, ନକଲ ଜୀବନକୁ ବିଫଳ କରିବାର ବାଟରେ ଆପଣଙ୍କୁ ଟାଣି ନେଇଯାଉଛି। ଆଉ ପରୀକ୍ଷା ବେଳେ ଯଦି ନିରୀକ୍ଷକ ଆପଣଙ୍କୁ ଧରିପକାନ୍ତି, ତେବେ ଆପଣଙ୍କର ସବୁକିଛି ନଷ୍ଟ ହୋଇଯିବ। ଏବଂ ମନେ କରନ୍ତୁ କେହି ନ ଧରିଛି, ତାହେଲେ ଜୀବନସାରା ଆପଣଙ୍କ ମନ ଉପରେ ଗୋଟିଏ ବୋଝ ରହିବ ଯେ ଆପଣ ଏଭଳି କାମ କରିଥିଲେ, ଏବଂ ଯେତେବେଳେ ଆପଣଙ୍କୁ ଆପଣଙ୍କ ପିଲାମାନଙ୍କୁ ବୁଝାଇବାକୁ ଥିବ, ସେତେବେଳେ ଆପଣ ଆଖି ସହ ଆଖି ମିଳାଇ ବୁଝାଇ ପାରିବେନି, ଏବଂ ଯଦି ଥରେ ନକଲର ଅଭ୍ୟାସ ପଡ଼ିଗଲା ତାହେଲେ ଜୀବନରେ କେବେ କିଛି ଶିଖିବାର ଇଚ୍ଛା ରହିବନି, ତାହେଲେ ଆପଣ କେଉଁଠି ପହଞ୍ଚିପାରିବେ? ମନେ କରନ୍ତୁ ଆପଣ ନିଜ ବାଟକୁ ଗାତରେ ପରିବର୍ତ୍ତନ କରୁଥାନ୍ତି, ଏବଂ ମୁଁ ଦେଖିଛି ଏଭଳି କିଛି ଲୋକ ଅଛନ୍ତି ଯେ କପି କରିବା ଉପାୟ ଖୋଜିବାରେ ଏତେ ବୁଦ୍ଧି ଖଟାଇ ଦିଅନ୍ତି, ଏତେ ଇନଭେଷ୍ଟମେଣ୍ଟ କରିଦିଅନ୍ତି, ନିଜର ସମ୍ପୂର୍ଣ୍ଣ କ୍ରିଏଟିଭିଟିକୁ କପି କରିବାର ଉପାୟ ଖୋଜିବାରେ ଲଗାଇ ଦିଅନ୍ତି, ଯଦି ସେହି କ୍ରିଏଟିଭିଟି ସେତିକି ସମୟ ଆପଣ ନିଜ ପରୀକ୍ଷା ପାଇଁ ଦେଇଥାନ୍ତେ, ତାହେଲେ ହୁଏତ କପିର ଆବଶ୍ୟକତା ହିଁ ପଡ଼ିନଥାନ୍ତା। ନିଜ ପରିଶ୍ରମ ବଳରେ ଯେଉଁ ପରିଣାମ ମିଳେ, ସେଥିରେ ଯେଉଁ ଆତ୍ମବିଶ୍ୱାସ ବୃଦ୍ଧି ହୁଏ, ତାହା ଅଦ୍ଭୁତ। ଗୋଟିଏ ଫୋନ୍ କଲ୍ ଆସିଛି।
ନମସ୍କାର ପ୍ରଧାନମନ୍ତ୍ରୀ ଜୀ, ମୋ ନାଁ ମୋନିକା। ମୁଁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ହୋଇଥିବାରୁ ବୋର୍ଡ ଏକ୍ଜାମ୍ ସମ୍ପର୍କରେ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିବାକୁ ଚାହୁଁଛି। ମୋର ପ୍ରଥମ ପ୍ରଶ୍ନ ହେଲା, ପରୀକ୍ଷା ସମୟରେ ଚାପ କମ୍ କରିବାକୁ ଆମେ କ'ଣ କରିବା ଆବଶ୍ୟକ? ଏବଂ ମୋର ଦ୍ୱିତୀୟ ପ୍ରଶ୍ନ ହେଲା, ପରୀକ୍ଷା ବେଳେ କାହିଁକି କେବଳ ପଢ଼ିବା ପରିଶ୍ରମ କଥା କୁହାଯାଏ, କାହିଁକି ଖେଳ ସମ୍ପର୍କରେ କୁହାଯାଏନି? ଧନ୍ୟବାଦ।
ଯଦି ପରୀକ୍ଷା ଦିନରେ ମୁଁ ଆପଣଙ୍କୁ ଖେଳ କଥା କହିବି, ତାହେଲେ ଆପଣଙ୍କର ଟିଚର ଆପଣଙ୍କ ପ୍ୟାରେଣ୍ଟସ୍ ମୋ ଉପରେ ରାଗିବେ, କହିବେ ଇଏ କେମିତି ପ୍ରଧାନମନ୍ତ୍ରୀ ଯିଏ ପିଲାଙ୍କୁ ପରୀକ୍ଷା ସମୟରେ କହୁଛି ଖେଳ। କାରଣ ସାଧାରଣତଃ ଏଭଳି ଧାରଣା ରହିଛି ଯେ ଯଦି ବିଦ୍ୟାର୍ଥୀ ଖେଳ ଆଡ଼କୁ ମନ ଦିଅନ୍ତି, ତେବେ ପାଠପଢ଼ାରୁ ସେମାନଙ୍କର ଧ୍ୟାନ ହଟିଯାଏ। ଏହି ମୌଳିକ ଚିନ୍ତାଧାରା ହିଁ ଭୁଲ, ଏହା ହିଁ ସମସ୍ୟାର ମୂଳ। ସର୍ବାଙ୍ଗୀନ ବିକାଶ ଯଦି ଆବଶ୍ୟକ, ତେବେ ପୁସ୍ତକ ବାହାରେ ମଧ୍ୟ ଗୋଟିଏ ଜୀବନ ରହିଛି, ଏବଂ ତାହା ଅତି ବିଶାଳ। ତାକୁ ଜିଇଁବା ଶିଖିବାର ମଧ୍ୟ ସେହି ସମୟ। କେହି ଯଦି କହେ ଯେ ମୁଁ ଆଗ ସବୁ ପରୀକ୍ଷା ଦେଇସାରେ ତାପରେ ଖେଳିବି କି ତାପରେ ଏକଥା କରିବି, ତେବେ ତାହା ଅସମ୍ଭବ। ଏହା ହିଁ ତ ଜୀବନକୁ ଗୋଟିଏ ଛାଞ୍ଚରେ ଢାଳିବାର ସମୟ, ଏହାକୁ ହିଁ ତ ଲାଳନ ପାଳନ କୁହାଯାଏ। ମୋ ଦୃଷ୍ଟିରେ ପ୍ରକୃତରେ ପରୀକ୍ଷାରେ ତିନୋଟି କଥା ଖୁବ୍ ଜରୁରୀ, ପ୍ରପର ରେଷ୍ଟ ଆରାମ, ଦ୍ୱିତୀୟରେ ଶରୀର ପାଇଁ ଆବଶ୍ୟକ ଥିବା ନିଦ, ଏବଂ ତୃତୀୟ କଥା ହେଲା ମାନସିକ କାର୍ଯ୍ୟକଳାପ ବ୍ୟତୀତ ମଧ୍ୟ ଶରୀରର ଅନେକ ଅଂଶ ରହିଛି ଯାହାକୁ ଫିଜିକାଲ ଆକ୍ଟିଭିଟି ମିଳିବା ଦରକାର। କେତେବେଳେ ଚିନ୍ତା କରିଛନ୍ତି, ଯେତେବେଳେ ଏତେ ସବୁ ସାମ୍ନାରେ ଥିବ, ସେତେବେଳେ କିଛି ମୁହୂର୍ତ୍ତ ବାହାରକୁ ଆସି ଟିକିଏ ଆକାଶକୁ ଚାହାନ୍ତୁ, ଟିକିଏ ବୃକ୍ଷଲତା ଆଡ଼କୁ ଦେଖନ୍ତୁ, ମନକୁ ଟିକିଏ ହାଲୁକା କରନ୍ତୁ। ଆପଣ ଦେଖିବେ ଯେ ଏକ ନୂଆ ସତେଜତା ସହ ଆପଣ ପୁଣି ନିଜ ରୁମ୍କୁ, ନିଜ ପୁସ୍ତକ ପାଖକୁ ଫେରୁଛନ୍ତି। ଆପଣ ଯାହା କରୁଛନ୍ତି ସେଥିରେ ଟିକିଏ ବିଶ୍ରାମ ଦିଅନ୍ତୁ, ଟିକିଏ ବାହାରକୁ ଯାଆନ୍ତୁ, ରୋଷେଇ ଘରକୁ ଯାଆନ୍ତୁ, ଦେଖନ୍ତୁ ନିଜ ପସନ୍ଦର କିଛି ଅଛି କି, ନିଜ ପସନ୍ଦର ବିସ୍କୁଟ୍ ମିଳିଗଲେ ତାକୁ ଖାଆନ୍ତୁ, ଟିକିଏ ଥଟା ମଜା କରନ୍ତୁ, ପାଞ୍ଚ ମିନିଟ୍ ପାଇଁ ହେଉନା କାହିଁକି, କିନ୍ତୁ ଆପଣ ବ୍ରେକ୍ ଦିଅନ୍ତୁ। ଆପଣ ଅନୁଭବ କରିବେ ଯେ ଆପଣଙ୍କର କାମ ସରଳ ହୋଇଯାଉଛି। ସମସ୍ତଙ୍କୁ ଏହା ଠିକ୍ ଲାଗିବ କି ନାହିଁ ମୁଁ ଜାଣିନି, କିନ୍ତୁ ମୁଁ ତ ଅନୁଭବ କରିଛି ଯେ ଏଭଳି ସମୟରେ ଡିପ୍ ବ୍ରେଦିଂ କଲେ ଖୁବ୍ ଲାଭ ହୁଏ, ଗଭୀର ଶ୍ୱାସ ଗ୍ରହଣ କଲେ ଖୁବ୍ ଆରାମ ମିଳିଥାଏ। ଏଥିପାଇଁ କୋଠରୀ ମଧ୍ୟରେ ଆବଦ୍ଧ ରହିବା ଆବଶ୍ୟକ ନୁହେଁ, ଟିକିଏ ଖୋଲା ଆକାଶ ତଳକୁ ଆସନ୍ତୁ, ଛାତ ଉପରକୁ ଚାଲିଯାଆନ୍ତୁ, ପାଞ୍ଚ ମିନିଟ୍ ଗଭୀର ଶ୍ୱାସ ନେଇ ତାପରେ ପଢ଼ିବାକୁ ଯାଆନ୍ତୁ। ଆପଣ ଅନୁଭବ କରିବେ ଯେ ଆପଣଙ୍କ ଶରୀର ପୂରାପୂରି ରିଲାକ୍ସ ହୋଇଯିବ, ଏବଂ ଶରୀରର ରିଲାକ୍ସେସନ୍ ଆପଣଙ୍କର ମସ୍ତିଷ୍କକୁ ମଧ୍ୟ ରିଲାକ୍ସେସନ୍ ପ୍ରଦାନ କରିବ। କିଛି ଲୋକ ଭାବନ୍ତି ଯେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉଜାଗର ରହିଲେ ଅଧିକ ପଢ଼ିହେବ, ନାହିଁ ଆଜ୍ଞା, ଶରୀରକୁ ଯେତିକି ନିଦ ଆବଶ୍ୟକ ସେତିକି ଗ୍ରହଣ କରନ୍ତୁ, ଯାହାଦ୍ୱାରା ଆପଣଙ୍କର ପଢ଼ିବା ସମୟ ନଷ୍ଟ ହେବନି। ଏହା ପଠନ ଶକ୍ତି ବୃଦ୍ଧିରେ ସହାୟକ ହେବ, ଆପଣଙ୍କର କନ୍ସେନ୍ଟ୍ରେସନ୍ ବୃଦ୍ଧି ପାଇବ, ଆପଣଙ୍କୁ ସତେଜ ଲାଗିବ, ଆପଣଙ୍କର ଦକ୍ଷତା ସାମଗ୍ରିକ ଭାବରେ ବହୁମାତ୍ରାରେ ବୃଦ୍ଧି ପାଇବ। ମୁଁ ଯେତେବେଳେ ନିର୍ବାଚନ ସଭାମାନ କରିଥାଏ, ବେଳେବେଳେ ମୁଁ ତଣ୍ଟି ପଡ଼ିଯାଏ। ଜଣେ ଲୋକ ଗାୟକ ମୋତେ ସାକ୍ଷାତ କରିବାକୁ ଆସିଲେ, ସେ ମୋତେ ପଚାରିଲେ ଆପଣ କେତେ ଘଣ୍ଟା ଶୁଅନ୍ତି? ମୁଁ ପଚାରିଲି କାହିଁକି ଭାଇ, ଆପଣ ଡାକ୍ତର କି? ସେ କହିଲେ ନା ନା, ନିର୍ବାଚନ ସମୟରେ ଭାଷଣ ଦେଇ ଆପଣଙ୍କର ଗଳା ଖରାପ ହୋଇଯାଏ, ଏହାର ତା ସହିତ ସମ୍ପର୍କ ରହିଛି। ଆପଣ ପୂର୍ଣ୍ଣ ମାତ୍ରାରେ ନିଦ୍ରା ଗ୍ରହଣ କଲେ ଆପଣଙ୍କର ଭୋକାଲ କର୍ଡକୁ ସମ୍ପୂର୍ଣ୍ଣ ଭାବରେ ବିଶ୍ରାମ ମିଳିବ। ମୁଁ ନିଦ, ମୋର ଭାଷଣ ଏବଂ ମୋର ସ୍ୱର କଥା କେବେ ହେଲେ ଚିନ୍ତା କରିନଥିଲି, ସେ ମୋତେ ଗୋଟିଏ ଚେରମୂଳି ଦେଇଦେଲେ। ତେବେ ଯଦି ଆମେ ଏସବୁ କଥାର ଗୁରୁତ୍ୱ ଉପଲବ୍ଧି କରିବା, ତାହେଲେ ନିଶ୍ଚୟ ଆମର ଲାଭ ହେବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଖାଲି ଶୋଇଥିବେ, କହିବେ ଯେ ପ୍ରଧାନମନ୍ତ୍ରୀ କହିଛନ୍ତି ଶୋଇଥିବା, ଏବେ ଆଉ ଚେଇଁବାର ଆବଶ୍ୟକତା ନାହିଁ, ଏମିତି କରିବେନି, ନହେଲେ ଆପଣଙ୍କର ପରିବାର ଲୋକେ ମୋ ଉପରେ ରାଗିଯିବେ, ଆଉ ଯେଉଁଦିନ ଆପଣଙ୍କର ମାର୍କସିଟ୍ ଆସିବ ସେଦିନ ତାଙ୍କୁ ଆପଣ ଦେଖାଯିବେନି, ଖାଲି ମୁଁ ଦିଶିବି। ତେଣୁ ଏଭଳି କରିବେନି। ମୁଁ ତ କହିବି ପି ଫର୍ ପ୍ରିପେୟାର୍ଡ଼ ଆଣ୍ଡ ପି ଫର୍ ପ୍ଲେ। ଯିଏ ଖେଳିବ ସେ ବଢ଼ିବ। ଦି ପର୍ସନ୍ ହୁ ପ୍ଲେଜ୍ ସାଇନ୍ସ। ମନ ବୁଦ୍ଧି ଶରୀରକୁ ସଚେତନ ରଖିବାର ଏହା ଏକ ବହୁତ ବଡ଼ ଔଷଧ। ହଉ ଯୁବବନ୍ଧୁ, ଆପଣମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଏବଂ ମୁଁ ଆପଣଙ୍କୁ ମନର କଥାରେ ବାନ୍ଧି ରଖିଛି। ହୁଏତ ଆଜିର ମୋ କଥା ମଧ୍ୟ ଆପଣଙ୍କୁ ରିଲାକ୍ସ କରିବ, କିନ୍ତୁ ତା ସହ ମୁଁ ଏକଥା ମଧ୍ୟ କହିବି, ମୁଁ ଯେଉଁ କଥା ସବୁ କହିଛି ତାକୁ ବୋଝ ହେବାକୁ ଦେବେନି। ଯଦି ସମ୍ଭବ ତେବେ କରନ୍ତୁ, ନହେଲେ ନାହିଁ। ନହେଲେ ଏହା ମଧ୍ୟ ଏକ ବୋଝ ପାଲଟିଯିବ। ତେଣୁ ଯେମିତି ମୁଁ ଆପଣଙ୍କ ବାପା ମାଆଙ୍କୁ ବୋଝ ସୃଷ୍ଟି ନ କରିବା ପାଇଁ ପରାମର୍ଶ ଦେଉଛି, ତାହା ମୋ ଉପରେ ମଧ୍ୟ ଲାଗୁ ହେଉଛି। ନିଜ ସଂକଳ୍ପକୁ ସ୍ମରଣ କରି ନିଜ ଉପରେ ବିଶ୍ୱାସ ରଖି ପରୀକ୍ଷା ଦେବାକୁ ଯାଆନ୍ତୁ। ମୋର ବହୁତ ବହୁତ ଶୁଭକାମନା ରହିଛି। ପ୍ରତ୍ୟେକ ପରୀକ୍ଷାକୁ ପାରି କରିବା ପାଇଁ ପରୀକ୍ଷାକୁ ଗୋଟିଏ ଉତ୍ସବ କରିଦିଅନ୍ତୁ। ଏହାପରେ ପରୀକ୍ଷା କେବେ ହେଲେ ଆଉ ପରୀକ୍ଷା ହିଁ ରହିବନି, ଏହି ମନ୍ତ୍ରକୁ ନେଇ ଆଗକୁ ବଢ଼ନ୍ତୁ। ପ୍ରିୟ ଦେଶବାସୀଗଣ, ଆଗାମୀ ଫେବୃଆରୀ 1 ତାରିଖରେ ଇଣ୍ଡିଆନ୍ କୋଷ୍ଟଗାର୍ଡ଼କୁ 40 ବର୍ଷ ପୂରଣ ହେଉଛି। ଏହି ଅବସରରେ ମୁଁ କୋଷ୍ଟଗାର୍ଡ଼ର ସମସ୍ତ ଅଧିକାରୀ ଏବଂ ଯବାନମାନଙ୍କୁ ଦେଶ ପ୍ରତି ସେମାନଙ୍କର ସେବା ପାଇଁ ଧନ୍ୟବାଦ ଦେଉଛି। ଏହା ଗର୍ବର କଥା ଯେ କୋଷ୍ଟଗାର୍ଡ଼ ଦେଶରେ ନିର୍ମିତ ନିଜର ସମସ୍ତ 126 ପୋତ ଏବଂ 62 ବିମାନ ସହ ବିଶ୍ୱର 4 ସବୁଠାରୁ ବଡ଼ କୋଷ୍ଟଗାର୍ଡ଼ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛି। କୋଷ୍ଟଗାର୍ଡ଼ର ମନ୍ତ୍ର ହେଲା ବୟମ୍ ରକ୍ଷାମହ। ନିଜର ଏହି ଆଦର୍ଶ ବାକ୍ୟକୁ ଚରିତାର୍ଥ କରି ଦେଶର ଜଳସୀମା ଏବଂ ସମୁଦ୍ର ପରିବେଶକୁ ସୁରକ୍ଷିତ ରଖିବା ପାଇଁ କୋଷ୍ଟଗାର୍ଡ଼ର ଯବାନ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦିନରାତି ତତ୍ପର ରହୁଛନ୍ତି। ଗତବର୍ଷ କୋଷ୍ଟଗାର୍ଡ଼ର ଲୋକେ ନିଜ ଦାୟିତ୍ୱ ସହ ଆମ ଦେଶର ସମୁଦ୍ରକୂଳକୁ ସ୍ୱଚ୍ଛ କରିବାର ବଡ଼ ଅଭିଯାନ ଆରମ୍ଭ କରିଥିଲେ ଏବଂ ହଜାର ହଜାର ଲୋକ ଏଥିରେ ସାମିଲ ହୋଇଥିଲେ। କୋଷ୍ଟାଲ ସିକ୍ୟୁରିଟି ସହିତ କୋଷ୍ଟାଲ କ୍ଲିନ୍ଲିନେସ୍ର ଚିନ୍ତା ମଧ୍ୟ ସେମାନେ କଲେ। ଏମାନେ ପ୍ରକୃତରେ ଅଭିନନ୍ଦନର ପାତ୍ର। ଖୁବ୍ କମ୍ ଲୋକ ଜାଣିଥିବେ ଯେ ଆମ ଦେଶରେ କୋଷ୍ଟଗାର୍ଡ଼ରେ କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ସମାସ୍କନ୍ଦ ହୋଇ ସମାନ ରୂପରେ ନିଜ ଦାୟିତ୍ୱ ତୁଲାଉଛନ୍ତି, ସଫଳତା ସହ ତୁଲାଇ ଚାଲିଛନ୍ତି। କୋଷ୍ଟଗାର୍ଡ଼ର ଆମର ମହିଳା ଅଫିସର ପାଇଲଟ ହୁଅନ୍ତୁ, ଅବଜର୍ଭର ହୁଅନ୍ତୁ, କେବଳ ସେତିକି ନୁହେଁ, ହୋଭର କ୍ରାଫ୍ଟର ମୁଖ୍ୟ ଭାବରେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି। ଭାରତର ଉପକୂଳର ସୁରକ୍ଷାରେ ଲାଗିଥିବା ସାମୁଦ୍ରିକ ସୁରକ୍ଷା ଆଜି ବିଶ୍ୱର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି ସମୟରେ ମୁଁ ଇଣ୍ଡିଆନ୍ କୋଷ୍ଟଗାର୍ଡ଼ର 40ତମ ବାର୍ଷିକୀ ଅବସରରେ ତାଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଫେବୃଆରୀ 1 ତାରିଖ ଦିନ ବସନ୍ତ ପଞ୍ଚମୀର ପର୍ବ। ବସନ୍ତକୁ ସର୍ବଶ୍ରେଷ୍ଠ ଋତୁ ଭାବରେ ସ୍ୱୀକୃତି ମିଳିଛି। ବସନ୍ତ ଋତୁମାନଙ୍କ ମଧ୍ୟରେ ରାଜା। ଆମ ଦେଶରେ ବସନ୍ତ ପଞ୍ଚମୀ ସରସ୍ୱତୀ ପୂଜାର ଗୋଟିଏ ବଡ଼ ପର୍ବ। ବିଦ୍ୟା ଆରାଧନାର ଅବସର ଭାବେ ଏହାକୁ ବିବେଚନା କରାଯାଏ। କେବଳ ସେତିକି ନୁହେଁ, ଏହା ବୀରମାନଙ୍କ ପାଇଁ ପ୍ରେରଣାର ପର୍ବ ମଧ୍ୟ ଅଟେ। ମେରା ରଙ୍ଗ ଦେ ବସନ୍ତୀ ଚୋଲା, ଏହା ସେହି ପ୍ରେରଣା ହିଁ ତ ଅଟେ। ଏହି ବସନ୍ତ ପଞ୍ଚମୀର ପବିତ୍ର ପର୍ବରେ ମୁଁ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୋର ପ୍ରିୟ ଦେଶବାସୀଗଣ, ମନର କଥାକୁ ଆକାଶବାଣୀ ମଧ୍ୟ ନିଜର କାଳ୍ପନିକତା ସହ ସବୁବେଳେ ନୂଆ ରଙ୍ଗ ଦେଇଆସିଛି। ଗତ ମାସଠାରୁ ସେମାନେ ମୋର ମନ୍ କି ବାତ୍ ଶେଷ ହେବାର ଠିକ୍ ପରେ ପରେ ଆଞ୍ଚଳିକ ଭାଷାରେ ମନର କଥା ଶୁଣାଇବା ଆରମ୍ଭ କରିଛନ୍ତି। ଏହାକୁ ବ୍ୟାପକ ଭାବରେ ଗ୍ରହଣ କରାଯାଇଛି। ଦୂରଦୂରାନ୍ତରୁ ଲୋକେ ଚିଠି ଲେଖୁଛନ୍ତି। ମୁଁ ଆକାଶବାଣୀକୁ ତାଙ୍କର ଏହି ସ୍ୱୟଂପ୍ରେରିତ କାର୍ଯ୍ୟ ପାଇଁ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ଦେଶବାସୀଗଣ, ଆପଣମାନଙ୍କୁ ମଧ୍ୟ ଅନେକ ଅନେକ ଅଭିନନ୍ଦନ ଜଣାଉଛି। ମନର କଥା ମୋତେ ଆପଣମାନଙ୍କ ସହ ଯୋଡ଼ି ହେବାର ଗୋଟିଏ ବହୁତ ବଡ଼ ସୁଯୋଗ ପ୍ରଦାନ କରୁଛି। ବହୁତ ବହୁତ ଶୁଭକାମନା। ଧନ୍ୟବାଦ।